ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ମଣିଷ ଜୀବନ ଦୁଇ ଦିନ ପାଇଁ, ଆଜି ଥିଲେ ପୁଣି କାଲିକୁ ନାହିଁ। ଆସିଛି ମୁଁ ଏକା, ଚାଲିଯିବି ଏକା, କରି ସେ ନାମ ନୀତି ଜ୍ଞାନ ସେ
ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ନିତ୍ୟଜୀବିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣଙ୍କର ମତାମତ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ତେବେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ସେ ଆପଣଙ୍କର ଦୁଃଖ ଦୂର କରିବେ। ସେ ଆପଣଙ୍କର ସହିତରେ ରହି ସମସ୍ତ ବିଷୟରେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ ଓ ଆଶୀର୍ବାଦ କରିବେ। କିନ୍ତୁ ସେ ଚାହାନ୍ତି ଆପଣଙ୍କର ଦୃଢ଼ ବିଶ୍ୱାସ। ଯଦି ଆପଣ ତାଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କରନ୍ତି, ତାହେଲେ ଆପଣ ଆପଣଙ୍କ ଜୀବନରେ ତାଙ୍କର ସେ ଅଲୌକିକ କାର୍ଯ୍ୟମାନ ଦେଖିବାକୁ ପାରିବେ। ତେବେ ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଯଦି ଆପଣଙ୍କର ଜୀବନର ସାକ୍ଷ୍ୟ ଅଥବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ଆମମାନଙ୍କ ନିମନ୍ତେ ଶକ୍ତିଦାୟକ, ସାନ୍ତ୍ୱନାଦାୟକ, ବଳଦାୟକ, ଭରସାଦାୟକ। ପ୍ରଭୁ, ତୁମର ସେ ବାକ୍ୟ ମଧ୍ୟ ଦେଇ ତୁମେ ଆଜି ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ। ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ପ୍ରତ୍ୟେକଙ୍କୁ ତୁମର ସେହି ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବା ପାଇଁ ସାହାଯ୍ୟ କର। ଆଜିର ଏ କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ଇଚ୍ଛା, ତୁମର ଅଭିମତ ତୁମେ ଆମ ପ୍ରତ୍ୟେକଙ୍କ ଜୀବନରେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ। ଆମେନ୍। ଆଜି ଆମେ ଏଜ୍ରା ପୁସ୍ତକର 4 ଓ 5 ପର୍ବ ଦୁଇଟିକୁ ଅଧ୍ୟୟନ କରିବାକୁ ଯିବା। କିନ୍ତୁ ଆମେ ଏହି ପର୍ବ ଦୁଇଟିକୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିବାକୁ ଯିବା ନାହିଁ, ମାତ୍ର କେତେକ ମୁଖ୍ୟ ବିଷୟ ଉପରେ ଦୃଷ୍ଟି ଦେବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଅର୍ତ୍ତକ୍ଷସ୍ତରଙ୍କର ରାଜାଜ୍ଞା ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟକୁ ସ୍ଥଗିତ କଲା ଓ ମନ୍ଦିର ପୁନର୍ବାର ନିର୍ମିତ ହେଲା ଓ ସମ୍ପନ୍ନ ହୋଇ ଉତ୍ସର୍ଗ କରାଗଲା। ତେବେ ଗତ ପାଠରେ ଆମେ ଦେଖିଥିଲୁ ଯେ ଇସ୍ରାଏଲ ସନ୍ତାନଗଣ ସେହି ପ୍ରତିଜ୍ଞାତ ଦେଶକୁ ଫେରି, ଅର୍ଥାତ୍ ପାଲେଷ୍ଟାଇନ୍ ଦେଶକୁ ଫେରି ପୁନର୍ବାର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ମାତ୍ର ଆଜି ଆମେ ଏହି ଏଜ୍ରା ପୁସ୍ତକ 4 ପର୍ବରେ ଦେଖିବାକୁ ଯିବା ଯେ ସେହି ମନ୍ଦିର ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଉପୁଜିଲା ଓ କିଛି କାଳ ନିମନ୍ତେ ସେହି ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଗଲା। ଦେଖନ୍ତୁ 4 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଅନନ୍ତର ବନ୍ଦିତ୍ୱରୁ ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଜୁହୁଦାର ଓ ବିନ୍ୟାମିନ୍ର ବିପକ୍ଷମାନେ ଶୁଣିଲେ। ସେତେବେଳେ ସେମାନେ ସରୁବାବିଲ ଓ ପିତୃବଂଶ ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଆମ୍ଭେମାନେ ତୁମମାନଙ୍କ ସଙ୍ଗେ ନିର୍ମାଣ କରୁ, କାରଣ ଯେପରି ତୁମେମାନେ ସେପରି ଆମ୍ଭେମାନେ ତୁମମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ। ଆଉ ଅସୁରୀୟ ରାଜା ଏସର୍ ହଦୋନ୍ ଯେ ଆମମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ। ତେବେ ଏହି ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ସେମାନଙ୍କ ମଧ୍ୟରୁ ବାଧା ଉପୁଜିଲା ନାହିଁ, ମାତ୍ର ବାହାର ଆଡ଼ୁ ବାଧା ଉପୁଜିଲା। ତେବେ ପରେ ମୁଁ ଆପଣଙ୍କର ଦୃଷ୍ଟିଗୋଚର କରାଇବି ଯେ କେବଳ ଇସ୍ରାଏଲର ଏହି 2ଟି ଗୋଷ୍ଠୀ ଅର୍ଥାତ୍ ଜୁହୁଦା ଓ ବିନ୍ୟାମିନ୍ ଗୋଷ୍ଠୀ ପ୍ରତିଜ୍ଞାତ ଦେଶକୁ ଫେରିନଥିଲେ, ଏମାନଙ୍କ ବ୍ୟତୀତ ଅନ୍ୟ 10 ଗୋଷ୍ଠୀ ମଧ୍ୟ ପ୍ରକୃତରେ ସେହି ଦେଶକୁ ଫେରିଥିଲେ। ଏହି ଲୋକମାନେ କହୁଛନ୍ତି ଯେ ସେମାନେ ଅସୁରୀୟ ରାଜା ଏସର୍ ହଦୋନ୍ଙ୍କ ସମୟରେ ସେହି ପ୍ରତିଜ୍ଞାତ ଦେଶକୁ ଫେରିଥିଲେ। ଆପଣ ଜାଣିଥିବେ ଯେ ଏହି ଅସୁରୀୟମାନଙ୍କ ଦ୍ୱାରା ଇସ୍ରାଏଲର ଉତ୍ତର ରାଜ୍ୟର ସେହି 10ଟି ଗୋଷ୍ଠୀ ନିର୍ବାସିତ ହୋଇଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କୌଶଳକ୍ରମେ କେତେକ ଫେରିଆସିଥିଲେ ଓ ସମିରଣୀୟମାନଙ୍କ ସହିତ ମିଶି ବସବାସ କଲେ। ଫଳତଃ ଯେଉଁମାନେ ସେହି ବାବିଲୋନ ନିର୍ବାସିତ ପରେ ଫେରିଆସିଥିଲେ ସେମାନଙ୍କ ସହିତ ସେମାନେ ମିଶିବାକୁ ଚେଷ୍ଟା କଲେ ଓ ସେହି ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ଯୋଗ ଦେବାକୁ ଚାହିଁଲେ। ଏହିପରି ଭାବେ ସେମାନଙ୍କ ପରସ୍ପର ମଧ୍ୟରେ ଏକ ସମ୍ପର୍କ ସ୍ଥାପନ କରାଇ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଘଟାଇବାରେ ଶତ୍ରୁମାନଙ୍କର ପ୍ରଧାନ ଉଦ୍ୟମ ଥିଲା। ଏହା ହିଁ ହେଉଛି ଶୈତାନର ଚକ୍ରାନ୍ତ। ସେ ଏହିପରି ଭାବରେ ମଣ୍ଡଳୀ ମଧ୍ୟରେ ବିଭ୍ରାଟ ତଥା ବିଶୃଙ୍ଖଳା ଉପୁଜାଏ। ଏହା ପ୍ରଥମେ ଅତି ଉତ୍ତମ ବିଷୟ ବୋଲି ମନେ ହୁଏ, ମାତ୍ର ପରେ ଏହା ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧିରେ ବାଧା ସୃଷ୍ଟି କରେ। ଏଠାରେ ଜୁହୁଦା ଓ ବିନ୍ୟାମିନ୍ର ବିପକ୍ଷମାନେ ସେମାନଙ୍କ ସହିତ ମିଶି ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଚାହିଁଲେ ଓ ସେମାନଙ୍କୁ କହିଲେ, ଯେମନ୍ତ ତୁମେମାନେ ତେମନ୍ତ ଆମ୍ଭେମାନେ ତୁମମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ ଓ ସେହି ଏସର୍ ହଦୋନ୍ ସମୟାବଧି ଏଠାରେ ଆମମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ। ତେଣୁ ଆସ ଆମମାନେ ଏକାଠି ମିଶି ଏହି ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ଲାଗିପଡ଼ୁ। ହଁ, ଏହା ଅତି ସୁନ୍ଦର ବିଷୟ ପରି ମନେ ହୁଏ, ମାତ୍ର ପରେ ଏହା ସମସ୍ୟାର କାରଣ ହେଲା, ଯାହାକି ଆମେ ଲକ୍ଷ୍ୟ କରିବାକୁ ପାରିବା। ଚାରିପର୍ବର ତିନି ପଦରେ ଲେଖା ଅଛି, ମାତ୍ର ସରୁବାବିଲ ଓ ଜେସିଓ ଓ ଇସ୍ରାଏଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସେମାନଙ୍କୁ କହିଲେ, ଆମମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମମାନଙ୍କ ସଙ୍ଗେ ତୁମମାନଙ୍କର କୌଣସି ସମ୍ପର୍କ ନାହିଁ, ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା। ଇସ୍ରାଏଲର ପିତୃବଂଶ ପ୍ରଧାନମାନେ ସେମାନଙ୍କ ବିପକ୍ଷମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ରାଜି ହେଲେ ନାହିଁ। ସେମାନେ ସେହି ବିପକ୍ଷମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଚାହିଁଲେ ନାହିଁ। ତେବେ ଏହା ଯଦିଓ ଉତ୍ତମ ବୋଲି ମନେ ହୁଏ ନାହିଁ ଓ ନିଷ୍ଠୁରତାକୁ ପ୍ରକାଶ କରେ, ମାତ୍ର ସେମାନେ ସେହି ସମ୍ପର୍କ ସ୍ଥାପନରେ ରାଜି ନ ହେବା ଦ୍ୱାରା ଠିକ୍ କରିଥିଲେ, ଆଉ ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେମାନେ ଏପରି କୌଣସି କାର୍ଯ୍ୟ ବା ସମ୍ପର୍କ ସ୍ଥାପନ କରିବା ଉଚିତ ନୁହେଁ ଯାହାଦ୍ୱାରା ମଣ୍ଡଳୀ ପ୍ରତି ବାଧା ଉପୁଜିବ ବା ମଣ୍ଡଳୀର ଅଭିବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି ହେବ। ଆମେମାନେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରି ସେହି ବାକ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ଓ ମଣ୍ଡଳୀର ଏକତା ତଥା ଶାନ୍ତି ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଚାରି ଓ ପାଞ୍ଚ ପଦରେ ଲେଖା ଅଛି, ତହିଁରେ ଦେଶସ୍ଥ ଲୋକମାନେ ଜିଉଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଲେଶ ଦେବାକୁ ଲାଗିଲେ। ପୁଣି ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ ରାଜ କୋରସର ଯାବଜୀବନ ଓ ପାରସ୍ୟ ରାଜ ଦାରିଆବସର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ପ୍ରତିକୂଳରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ। ବର୍ତ୍ତମାନ ଆମେ ଦେଖୁଛୁ ଯେ ସେମାନେ ପ୍ରକୃତରେ ଜିହୁଦା ଓ ବେନ୍ୟାମିନ ଗୋଷ୍ଠୀର ଶତ୍ରୁ ଥିଲେ, ମାତ୍ର ବନ୍ଧୁ ନ ଥିଲେ। ଯେତେବେଳେ ସେମାନଙ୍କର ଯୋଜନା କାର୍ଯ୍ୟକାରୀ ହେଲା ନାହିଁ, ସେତେବେଳେ ସେମାନେ ଜିହୁଦାର ହସ୍ତକୁ ଦୁର୍ବଳ କରିଦେବା ନିମନ୍ତେ ପ୍ରତିବନ୍ଧକ ଛିଡ଼ା କରାଇଲେ। ସାତପଦରେ ଲେଖା ଅଛି, ପୁନଶ୍ଚ ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ରମ ମିତ୍ରଦାତ ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜ ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା। ଇସ୍ରାଏଲର ଯେଉଁ ଅବଶିଷ୍ଟାଂଶ ବାବିଲୋନରୁ ଫେରିଆସି ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଥିଲେ, ସେମାନଙ୍କ ବିରୁଦ୍ଧରେ ତାହାଙ୍କର ବିପକ୍ଷ ଲୋକମାନେ ଅର୍ଥାତ୍ ଅନ୍ୟ ଦଶଗୋଷ୍ଠୀର ଲୋକମାନେ ପାରସ୍ୟର ରାଜାଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ଲେଖିଲେ। ସେମାନେ ଯେଉଁ ପତ୍ରଟି ଲେଖିଥିଲେ ତହିଁର ନକଲ ଏଠାରେ ଆମେ ଲକ୍ଷ୍ୟ କରିବାକୁ ପାରିବା। ଏଗାରରୁ ତେର ପଦ ମଧ୍ୟରେ ଏପରି ଲେଖା ଅଛି, ସେମାନେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ ତହିଁର ଅନୁଲିପି ଏହି, ଫରାତ ନଦୀ ସେପାରିସ୍ଥ ଲୋକ ଆପଣଙ୍କ ଦାସମାନେ ଇତ୍ୟାଦି, ମହାରାଜାଙ୍କ ନିକଟରେ ଜଣାଣ ଏହି ଯେ ଆପଣଙ୍କ ନିକଟରୁ ଆଗତ ଜିହୁଦୀୟ ଲୋକମାନେ ଜେରୁସାଲମକୁ ଆମମାନଙ୍କ କତିକି ଆସିଅଛନ୍ତି। ସେମାନେ ସେହି ବିଦ୍ରୋହୀ ଦୁଷ୍ଟ ନଗର ନିର୍ମାଣ କରୁଅଛନ୍ତି ଓ ପ୍ରାଚୀର ସମାପ୍ତ କରି ଭିତ୍ତିମୂଳର ଜୀର୍ଣ୍ଣ ସଂସ୍କାର କରିଅଛନ୍ତି। ମହାରାଜାଙ୍କ ନିକଟରେ ଜଣାଣ ଏହି ଯେବେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ଯ୍ୟ ସମାପ୍ତ ହେବ, ତେବେ ସେହି ଲୋକମାନେ କର ରାଜସ୍ୱ ବା ମାସୁଲ ଦେବେ ନାହିଁ, ପୁଣି ଶେଷରେ ତାହା ରାଜଗଣର କ୍ଷତିକର ହେବ। ସେମାନଙ୍କର ଅଭିଯୋଗ ଏହି ପ୍ରକାର ଥିଲା, ଜେରୁସାଲମ ହେଉଛି ଏକ ପ୍ରତିହିଂସାର ନଗର ଓ ଯଦି ରାଜା ଅର୍ତ୍ତକ୍ଷସ୍ତର ସେମାନଙ୍କୁ ଏହି ନଗର ପୁନଃନିର୍ମାଣ କରିବା ନିମନ୍ତେ ଅନୁମତି ଦିଅନ୍ତି, ତାହେଲେ ରାଜା ପୁନର୍ବାର ସମସ୍ୟାର ସମ୍ମୁଖୀନ ହେବେ। ତେଣୁ ଏହିପରି ପତ୍ର ପାଇ ରାଜା ଅର୍ତ୍ତକ୍ଷସ୍ତର ସେମାନଙ୍କର ପରାମର୍ଶକୁ ଗ୍ରହଣ କଲେ ଓ ସେମାନଙ୍କର ଏହିପରି ଅଭିଯୋଗ କରିବା ସତ୍ୟ କି ନା ତାହା ଜାଣିବା ନିମନ୍ତେ ସେ ସମସ୍ତ କାଗଜପତ୍ର ମଧ୍ୟ ଅନୁସନ୍ଧାନ କଲେ। ତାଙ୍କ ପତ୍ରରେ ସେ ଏହିପରି କହିଲେ, ଯାହାକି ଚାରିପର୍ବର ଉଣେଇଶରୁ ବାଇଶ ପଦ ମଧ୍ୟରେ ଲେଖା ଅଛି, ପୁଣି ଆମ୍ଭ ଆଜ୍ଞାରେ ଅନୁସନ୍ଧାନ କରାଯାଆନ୍ତେ ଦେଖାଯାଇଅଛି ଯେ ପୂର୍ବକାଳରେ ଏହି ନଗର ରାଜଗଣ ବିରୁଦ୍ଧରେ ଦ୍ରୋହ କରିଅଛି ଓ ତହିଁ ମଧ୍ୟରେ ରାଜଦ୍ରୋହ ଓ ଗଣ୍ଡଗୋଳ କରାଯାଇଅଛି। ମଧ୍ୟ ଜେରୁସାଲମରେ ପରାକ୍ରାନ୍ତ ରାଜଗଣ ଥିଲେ, ସେମାନେ ନଦୀ ସେପାରିସ୍ଥ ସମସ୍ତ ଦେଶରେ ରାଜତ୍ୱ କଲେ ଆଉ ସେମାନଙ୍କୁ କର ରାଜସ୍ୱ ଓ ମାସୁଲ ଦିଆଗଲା ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଚାରିତ ନହେବା ପର୍ଯ୍ୟନ୍ତ ସେହି ନଗର ଯେପରି ନିର୍ମିତ ନହିବ ଏଥିପାଇଁ ଏବେ ତୁମେମାନେ ସେହି ଲୋକମାନଙ୍କୁ କର୍ମରୁ ନିବୃତ୍ତ ହେବାକୁ ଆଜ୍ଞା କର ପୁଣି ସାବଧାନ ଏ ବିଷୟରେ ତୁମେମାନେ ହେଳା ନ କର ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ ଯେତେବେଳେ ସେହି ବିପକ୍ଷମାନେ ପାରସ୍ୟର ରାଜାଙ୍କଠାରୁ ଏହିପରି ପତ୍ର ପାଇଲେ ସେମାନେ ସେହି ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଛିଡ଼ା କରାଇଲେ ଓ ସେହି କାର୍ଯ୍ୟକୁ ବନ୍ଦ କରିବା ନିମନ୍ତେ ଚେଷ୍ଟା କଲେ ଏହାପରେ 23-24 ପଦରେ ଲେଖା ଅଛି ତହିଁରେ ରହୁମର ଓ ଲେଖକ ସିମସୟର ଓ ସେମାନଙ୍କ ସଙ୍ଗୀ ଲୋକଙ୍କ ନିକଟରେ ଅର୍ଥକ୍ଷସ୍ତ ରାଜାର ପତ୍ରର ଅନୁଲିପି ପଠାଯାନ୍ତେ ସେମାନେ ଶୀଘ୍ର ଜିରୁସାଲମକୁ ଜିହୁଦୀୟମାନଙ୍କ ନିକଟକୁ ଯାଇ ବଳ ଓ କ୍ଷମତା ଦ୍ୱାରା ସେମାନଙ୍କୁ କର୍ମରୁ ନିବୃତ୍ତ କଲେ ତହୁଁ ଜିରୁସାଲମରେ ପରମେଶ୍ୱରଙ୍କ ଗୃହର କାର୍ଯ୍ୟ ବନ୍ଦ ହେଲା ପୁଣି ପାରସ୍ୟ ରାଜ ଦାରିଆବର୍ଷର ଅଧିକାରର ଦ୍ୱିତୀୟ ବର୍ଷ ପର୍ଯ୍ୟନ୍ତ ତାହା ବନ୍ଦ ହୋଇ ରହିଲା ଦେଖନ୍ତୁ ଜିହୁଦାର ଲୋକମାନେ ସେହି ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ନିମନ୍ତେ ବାଧ୍ୟ ହେଲେ ଯେଉଁମାନେ ସେହି ପୁନର୍ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରିବୁ ବୋଲି କହି ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ ସେମାନେ ବର୍ତ୍ତମାନ ସେହି କାର୍ଯ୍ୟରେ ପ୍ରତିବନ୍ଧକ ଉପୁଜାଉଛନ୍ତି ଏଥିରୁ ସେମାନଙ୍କର ବାସ୍ତବ ମନୋଭାବ ଜଣାପଡ଼େ କିନ୍ତୁ ଈଶ୍ୱରଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ଆସିଲେ ମଧ୍ୟ ତାହା କେବେ ହେଲେ ବନ୍ଦ ରହିବ ନାହିଁ ଏହା ଅଧିକରୁ ଅଧିକ ବଢ଼ି ଚାଲିବ ଯେହେତୁ ଏହା ମନୁଷ୍ୟ ଶକ୍ତିର କାର୍ଯ୍ୟ ନୁହେଁ ମାତ୍ର ଈଶ୍ୱରଙ୍କ ଶକ୍ତିର କାର୍ଯ୍ୟ ବର୍ତ୍ତମାନ ଆମେ ଏହି ଏଜ୍ରା ପୁସ୍ତକ 5 ପର୍ବରେ ପୁନର୍ବାର ସେହି ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଷୟକୁ ଲକ୍ଷ୍ୟ କରିବା ଓ ଏହା ମଧ୍ୟ ସମାପ୍ତ ହେଲା ତେବେ ଏହି ସମୟ ସେମାନଙ୍କ ନିମନ୍ତେ ଅତି ନିରୁତ୍ସାହଜନକ ଥିଲା ସେମାନେ ଭାଙ୍ଗି ପଡ଼ିଥିଲେ କାରଣ ସେମାନେ ଏହି ନିର୍ମାଣ କାର୍ଯ୍ୟରୁ ବଞ୍ଚିତ ହୋଇଥିଲେ ଓ ସେମାନେ ପୂରାପୂରି ତହିଁରୁ ଓହରିଯିବାକୁ ଚାହୁଁଥିଲେ କାରଣ ତାହା ସେମାନଙ୍କ ନିମନ୍ତେ ମହାନ ସମସ୍ୟାର କାରଣ ହେଲା କିନ୍ତୁ ସେମାନେ ସୌଭାଗ୍ୟବଶତଃ ତହିଁରୁ ପୂରାପୂରି ଓହରି ଯାଇନଥିଲେ କି ସେହି ସ୍ଥାନରୁ ବାହାରି ପଳାଇ ଯାଇନଥିଲେ ଈଶ୍ୱର ଏହି ସମୟରେ ହାଗୟ ଓ ଜିଖରୀୟ ଭବିଷ୍ୟତ ବକ୍ତାଙ୍କୁ ପଠାଇଲେ ଯେଉଁମାନଙ୍କ ଦ୍ୱାରା ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେଇ ତାହାଙ୍କର ମହତ ଇଚ୍ଛା ଜଣାଇଲେ ତେଣୁ ଏହି ଏଜ୍ରା ଓ ନିମିଆଙ୍କ ପୁସ୍ତକ ଦୁଇଟି ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଆମେ ଯଦି ହାଗୟ ଓ ଜିଖରିଆଙ୍କ ପୁସ୍ତକ ଦୁଇଟିକୁ ଅଧ୍ୟୟନ କରିବା ତାହେଲେ ଆମେ ଏଜ୍ରା ଓ ନିମିଆଙ୍କ ବିଷୟ ଓ ସେମାନଙ୍କ କାର୍ଯ୍ୟ ନେଇ ଅନେକ କିଛି ବିଷୟ ଜାଣିପାରିବା ତେବେ ଦେଖନ୍ତୁ ଏହିପରି ଏକ ଘଡ଼ିଛନ୍ତି ମୁହୂର୍ତ୍ତରେ ଈଶ୍ୱର ହାଗୟ ଓ ଜିଖରିୟ ଭାଉବାଦୀଙ୍କ ମୁଖ ଦ୍ୱାରା କ'ଣ ପ୍ରକାଶ କରୁଅଛନ୍ତି ଏଥିଉତାରେ ହାଗୟ ଭବିଷ୍ୟତ ବକ୍ତା ଓ ଇଦୋର ପୁତ୍ର ଜିଖରିୟ ଏହି ଭବିଷ୍ୟତ ବକ୍ତାମାନେ ଜିହୁଦା ଓ ଜେରୁସାଲମ ସ୍ଥିତ ଜିହୁଦୀୟମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ସେମାନଙ୍କ ନିକଟରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ ଏହି ଦୁଇଜଣ ଭବିଷ୍ୟତ ବକ୍ତା ଈଶ୍ୱରଙ୍କ ଦ୍ୱାରା ଆହୁତ ହୋଇଥିଲେ ଓ ଜିହୁଦାର ଲୋକମାନଙ୍କୁ ସାନ୍ତ୍ୱନା ଦେବା ସଙ୍ଗେ ସଙ୍ଗେ ମନ୍ଦିରର ପୁନର୍ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ନିମନ୍ତେ ଉତ୍ସାହ ପ୍ରଦାନ କରିଥିଲେ ସେମାନେ ଜାଣିଥିଲେ ଯେ ପାରସ୍ୟର ରାଜା କୋରସ୍ଙ୍କ ରାଜାଜ୍ଞା ଅନୁଯାୟୀ ଜିହୁଦାର ଲୋକମାନେ ଜେରୁସାଲମକୁ ପୁନର୍ନିର୍ମାଣ କରିବା ନିମନ୍ତେ ଅନୁମତି ପାଇଥିଲେ ସେମାନେ ଜାଣିଥିଲେ ଏହା ମଧ୍ୟ ଈଶ୍ୱରଙ୍କ ଇଚ୍ଛା ଓ ସମୟ ସେହି ନଗରକୁ ପୁନର୍ନିର୍ମାଣ କରିବା ନିମନ୍ତେ ହାଗୟ ଭବିଷ୍ୟତ ବକ୍ତା ସେମାନଙ୍କୁ ପ୍ରମୁଖ ବାର୍ତ୍ତାବାହକ ରୂପେ ନାମିତ କରନ୍ତି ଏହି ଦୁଇଜଣ ଭବିଷ୍ୟତ ବକ୍ତା ଇସ୍ରାଏଲର ବିବେକ ଓ ହୃଦୟରେ କଥା କହିଲେ ପ୍ରକୃତରେ ହାଗୟ ସେମାନଙ୍କର ନେତା ରୂପେ ବିବେଚିତ ହୋଇଥିଲେ ମାତ୍ର ଏହି ଉଭୟ ଭବିଷ୍ୟତ ବକ୍ତା ସେମାନଙ୍କୁ ସାନ୍ତ୍ୱନା ଦେବା ସଙ୍ଗେ ସଙ୍ଗେ ସେହି ମନ୍ଦିରକୁ ପୁନର୍ନିର୍ମାଣ କରିବା ନିମନ୍ତେ ଉତ୍ସାହ ପ୍ରଦାନ କଲେ ଓ ପ୍ରେରଣା ଯୋଗାଇଲେ 5 ପର୍ବର 2 ଓ 3 ପଦରେ ଏହିପରି ଲେଖା ଅଛି ତହିଁରେ ସଲ୍ଟିଏଲ୍ର ପୁତ୍ର ସରୁବାବିଲ୍ ଓ ଜୋସାଦକର ପୁତ୍ର ଜେସିଓ ଉଠି ଜିରୁସାଲମରେ ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବାକୁ ଲାଗିଲେ ଆଉ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତାମାନେ ସେମାନଙ୍କ ସଙ୍ଗେ ଥାଇ ସେମାନଙ୍କର ସାହାଯ୍ୟ କଲେ ସେହି ସମୟରେ ତତନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ସଥର ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମମାନଙ୍କୁ ଆଜ୍ଞା ଦେଲା ଦେଖନ୍ତୁ ଯେତେବେଳେ ପୁନର୍ନିର୍ମାଣ କାର୍ଯ୍ୟ ସମାପ୍ତ ହେବାକୁ ଯାଉଥିଲା ସେତେବେଳେ ସେମାନଙ୍କର ଶତ୍ରୁମାନେ ଏହି କଥା ଶୁଣିବାକୁ ପାରିଲେ। ଏହି ତତ୍ତ୍ୱନ୍ୟୟ ସମରିଆର ପାରସ୍ୟ ଶାସକ ଥିଲେ ଓ ସଥର ବୋଷଣୟ ସମ୍ଭବତଃ ଏକ ଉଚ୍ଚପଦ ରାଜକର୍ମଚାରୀ ଥିଲେ। ସେମାନେ ସେହି ଲୋକମାନଙ୍କୁ ଭୟ ଦେଖାଇବା ନିମନ୍ତେ ଆସିଲେ। ସେମାନେ ସେମାନଙ୍କୁ ପଚାରିଲେ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମମାନଙ୍କୁ ଆଜ୍ଞା ଦେଲା? ତେବେ ଜିହୁଦାର ଲୋକମାନଙ୍କର ଉତ୍ତର ଯଦିଓ ସେତେଦୂର ଯଥାର୍ଥ ଉତ୍ତର ବୋଲି ଜଣାଯାଏ ନାହିଁ, ମାତ୍ର ଈଶ୍ୱର ସେମାନଙ୍କ ସହିତରେ ଥାଇ ସମସ୍ତ ବିଷୟରେ ସେମାନଙ୍କୁ ସୁରକ୍ଷା ପ୍ରଦାନ କଲେ ଓ ଶକ୍ତି ଦେଲେ। କାରଣ ତତ୍ତ୍ୱନୟ ଓ ତାହାର ଲୋକମାନେ ଜିହୁଦାର ଶତ୍ରୁ ସ୍ୱରୂପ ଥିଲେ ଓ ସେମାନେ ଜାଗତିକ ଲୋକ ଥିଲେ। ତେଣୁକରି ଜିହୁଦୀମାନେ ମଧ୍ୟ ସେମାନଙ୍କ ନିକଟରେ କୌଣସି ନିଗୁଢ଼ ବିଷୟ ପ୍ରକାଶ କରିବାକୁ ଇଚ୍ଛା କରୁନଥିଲେ। ଚିନ୍ତା କରନ୍ତୁ, ଯଦି ଜିହୁଦୀମାନେ ସେମାନଙ୍କୁ କହିଥାନ୍ତେ ଈଶ୍ୱର ଆମମାନଙ୍କୁ ନିର୍ମାଣ କରିବା ନିମନ୍ତେ କହିଲେ ବୋଲି, ତାହେଲେ ସେମାନେ ତାହା ବୁଝିବା ନିମନ୍ତେ ସମର୍ଥ ହୋଇପାରିନଥାନ୍ତେ, କେବେ ବୁଝିପାରିନଥାନ୍ତେ। କାରଣ ସାଧାରଣ ମନୁଷ୍ୟ କେବେ ହେଲେ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟ ବୁଝିପାରେ ନାହିଁ। ତେଣୁକରି ଜିହୁଦୀମାନେ ସେମାନଙ୍କର ପ୍ରଶ୍ନ ଅନୁଯାୟୀ ସେମାନଙ୍କୁ ଉତ୍ତର ଦେଲେ। ଚାରିପଦରେ ଲେଖା ଅଛି, ତେବେ ଆମ୍ଭେମାନେ ସେମାନଙ୍କୁ ତଦନୁସାରେ ଉତ୍ତର ଦେଲୁ। ସେମାନେ ପଚାରିଲେ, ଏହି ଗାନ୍ଥକମାନଙ୍କ ନାମ କ'ଣ? ଅନ୍ୟ ଅର୍ଥରେ କହିବାକୁ ଗଲେ, ଆମ୍ଭେମାନେ ତୁମମାନଙ୍କର ନାମ ସେହି ତାଲିକାରେ ଦିଆଯିବାର ଲକ୍ଷ୍ୟ କରିନାହୁଁ। ଯଦି ତୁମେମାନେ ଆମମାନଙ୍କର ଏହି ତାଲିକାରେ ସ୍ଥାନ ପାଇଥାନ୍ତ ଓ ଆମମାନଙ୍କ ସହିତ ଅଂଶୀ ହୋଇଥାନ୍ତ, ତାହେଲେ ଆମମାନେ ତୁମମାନଙ୍କୁ ଖୁସିରେ ଉତ୍ତର ଦେଇଥାନ୍ତୁ। କିନ୍ତୁ ଯେହେତୁ ତୁମମାନଙ୍କର ନାମ ଆମମାନଙ୍କୁ ଦିଆଯାଇଥିବା ତାଲିକାରେ ନାହିଁ, ତେଣୁକରି ଆମମାନେ ତୁମମାନଙ୍କ ପ୍ରଶ୍ନର ଉତ୍ତର ତୁମମାନଙ୍କୁ ଦେଇପାରିବୁ ନାହିଁ। ଅର୍ଥାତ୍ ଜିହୁଦୀମାନେ ସେମାନଙ୍କୁ କହିଥାଇପାରନ୍ତି, ତୁମେମାନେ ଆମମାନଙ୍କୁ ଏପରି ପ୍ରଶ୍ନ କରିବା ନିମନ୍ତେ ତୁମମାନଙ୍କର କୌଣସି ଅଧିକାର ନାହିଁ, ଯେହେତୁ ତୁମମାନଙ୍କର ନାମ ଆମମାନଙ୍କର ତାଲିକାରେ ନାହିଁ। ବର୍ତ୍ତମାନ ଦେଖନ୍ତୁ କ'ଣ ଘଟିବାକୁ ଯାଉଅଛି। ପାଞ୍ଚ ପଦରେ ଲେଖା ଅଛି, ମାତ୍ର ଜିହୁଦୀ ଓ ପ୍ରାଚୀନବର୍ଗ ପ୍ରତି ସେମାନଙ୍କ ପରମେଶ୍ୱରଙ୍କ ଦୃଷ୍ଟି ଥିବାରୁ ଦାରିଆବଶ ନିକଟରେ ଏହି କଥା ଉପସ୍ଥିତ ନୋଇବା ଓ ପତ୍ର ଦ୍ୱାରା ସେହି ବିଷୟର ଉତ୍ତର ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଶତ୍ରୁମାନେ ସେମାନଙ୍କୁ ନିବୃତ କଲେ ନାହିଁ। ଏହା ଏକ ଚମତ୍କାର ବିଷୟ। ଈଶ୍ୱର ତାଙ୍କର ଲୋକମାନଙ୍କ ପ୍ରତି ସଦାସର୍ବଦା ଦୃଷ୍ଟି ରଖିଥାନ୍ତି। ସେମାନଙ୍କୁ କେବେ ହେଲେ ଲଜ୍ଜିତ ହେବାକୁ ଦିଅନ୍ତି ନାହିଁ। ସେହି ଶତ୍ରୁମାନେ ରାଜା ଦାରିଆବର୍ଷଙ୍କ ନିକଟକୁ ମଧ୍ୟ ଏକ ପତ୍ର ପଠାନ୍ତି, କାରଣ ସେହି ସମୟକୁ ପାରସ୍ୟର ରାଜା ଦାରିଆବର୍ଷ ରାଜା ହୋଇଥିଲେ। ତେବେ ଏହାରି ମଧ୍ୟରେ ସାତ ବର୍ଷ ଅତିବାହିତ ହୋଇଯାଇଅଛି। ଛଅ ଓ ସାତ ପଦରେ ଦେଖନ୍ତୁ ଲେଖା ଅଛି, ତତ୍ତ୍ୱନୟ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ସଥର ବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖ୍ୟମାନଙ୍କର ଦାରିଆବର୍ଷ ରାଜା ନିକଟକୁ ପ୍ରେରିତ ପତ୍ରର ଅନୁଲିପି। ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ, ତହିଁରେ ଏରୂପ ଲେଖାଥିଲା, ମହାରାଜ ଦାରିଆବର୍ଷଙ୍କର ସର୍ବମଙ୍ଗଳ। ଏହା ହେଉଛି ଆଉ ଏକ ପତ୍ର ଯାହାକି ଜିହୁଦାର ଶତ୍ରୁମାନେ ରାଜା ଦାରିଆବର୍ଷଙ୍କ ନିକଟକୁ ପଠାଉଛନ୍ତି। ଆଠ ପଦରେ ଲେଖା ଅଛି, ମହାରାଜାଙ୍କ ନିକଟରେ ଜଣାଣ ଏହି ଯେ ଆମ୍ଭେମାନେ ଜିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସାଯାଉଅଛି, ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେମାନେ ଯେ ଜିହୁଦା ସନ୍ତାନଗଣର ଶତ୍ରୁ ନୁହନ୍ତି ଓ ସେମାନଙ୍କ ସହ ସେପରି କିଛି ବିବାଦ ଘଟିନାହିଁ ଓ ସେମାନେ ଯେ ସେମାନଙ୍କର ଲୋକ, ତାହା ସେମାନେ ଏହି ପତ୍ର ମାଧ୍ୟମରେ ପରୋକ୍ଷ ଭାବରେ ପ୍ରକାଶ କରନ୍ତି। ତେବେ ଦେଖନ୍ତୁ ନଅ ଓ ଦଶ ପଦରେ ଏହିପରି ଲେଖା ଅଛି, ତେବେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରି ଏହିପରି କହିଲୁ, ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମମାନଙ୍କୁ ଆଜ୍ଞା ଦେଲା? ମଧ୍ୟ ଆମ୍ଭେମାନେ ଆପଣଙ୍କ ଗୋଚରାର୍ଥେ ସେମାନଙ୍କ ପ୍ରଧାନବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ। ସେମାନେ ହାଗୟ ଓ ଜିଖରିୟ ଭାଓବାଦୀଙ୍କ ନାମ ସେମାନଙ୍କୁ ଜଣାଇନଥିଲେ। ଏଗାର ପଦରେ ଲେଖା ଅଛି, ତ ସେମାନେ ଆମ୍ଭମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ଇସ୍ରାଏଲ୍ର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ସେହି ନିର୍ବାସିତର ଇତିହାସ ପ୍ରଦାନ କରିଥିଲେ ଯାହାକି ସତୁରୀ ବର୍ଷ ପୂର୍ବରୁ ଘଟିଥିଲା। ଏହାପରେ ବାର ଓ ତେର ପଦରେ ଏହିପରି ଲେଖା ଅଛି, ମାତ୍ର ଆମମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋବାନିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲଦିଓ ନବଖୁଦ ନିଶ୍ଚର ହସ୍ତରେ ସମର୍ପଣ କରନ୍ତେ ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା। ମାତ୍ର ବାବିଲର ରାଜା କୋରସ୍ଙ୍କ ଅଧିକାରର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ୍ ରାଜା ଆଜ୍ଞା କଲେ। ସେମାନେ ସେହି ଲୋକମାନଙ୍କୁ ସ୍ୱଷ୍ଟ ଭାବେ ଜଣାଇଦେଲେ ଯେ ପାରସ୍ୟର ରାଜା କୋରସ୍ ସେମାନଙ୍କୁ ସେହି ମନ୍ଦିରକୁ ନିର୍ମାଣ କରିବା ନିମନ୍ତେ ଅନୁମତି ଦେଇଥିଲେ, ଏପରିକି ସେ ମନ୍ଦିରର ପବିତ୍ର ପାତ୍ର ସକଳକୁ ମଧ୍ୟ ସେମାନଙ୍କ ସହିତ ଫେରାଇ ଦେଇଥିଲେ। ଏହାପରେ 14-17 ପଦ ମଧ୍ୟରେ ଆମେ ଦେଖୁଛୁ ଯେ ଯେହୁଦାର ଲୋକମାନେ ସମସ୍ତ ବିଷୟ ସ୍ୱଷ୍ଟ ଭାବେ ଜଣାଇଦେଲେ, ଯାହାକି ସେମାନଙ୍କର ଶତ୍ରୁମାନେ ସେହି ସମସ୍ତ ବିଷୟ ରାଜା ଦାରିଆବର୍ଷଙ୍କ ନିକଟକୁ ପତ୍ର ମାଧ୍ୟମରେ ଜଣାଇଦେଲେ। ମାତ୍ର ସେମାନଙ୍କର ପତ୍ରଟି ଏହିପରି ଅନୁରୋଧ କ୍ରମେ ସମାପ୍ତ ହୁଏ, ଯାହାକି 17 ପଦରେ ଲେଖା ଅଛି, ଏହେତୁ ଯେବେ ମହାରାଜାଙ୍କୁ ଉତ୍ତମ ଦେଖାଯାଏ ତେବେ କୋରସ୍ ରାଜା ଜେରୁସାଲାମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ ତା ବାବିଲସ୍ଥ ମହାରାଜାଙ୍କ ଭଣ୍ଡାର ଗୃହରେ ଅନୁସନ୍ଧାନ କରାଯାଉ। ପୁଣି ଏହି ବିଷୟରେ ମହାରାଜ ଆମମାନଙ୍କ ନିକଟକୁ ଆପଣଙ୍କର ଅଭିମତ ପ୍ରେରଣ କରନ୍ତୁ। ଏହି ଶତ୍ରୁମାନେ ବିଶ୍ୱାସ କରୁନଥିଲେ ଯେ କୋରସ୍ ରାଜା ସେମାନଙ୍କୁ ଏହିପରି ମନ୍ଦିରକୁ ପୁନର୍ନିର୍ମାଣ କରିବା ନିମନ୍ତେ ଅନୁମତି ଦେଇଛନ୍ତି ବୋଲି। ମାତ୍ର ଯେହୁଦୀମାନେ ଦାବି କରନ୍ତି ଯେ ସେମାନେ ସେହି କୋରସ୍ ରାଜାଙ୍କର ରାଜାଜ୍ଞା ଅନୁଯାୟୀ ସେହି ସମସ୍ତ ପୁନର୍ନିର୍ମାଣ କରୁଅଛନ୍ତି, ତେଣୁକରି ସେମାନେ ଏହି ବିଷୟର ସଠିକ୍ ଅନୁସନ୍ଧାନ ନିମନ୍ତେ ରାଜା ଦାରିଆବର୍ଷଙ୍କୁ ସେହି ପତ୍ର ମାଧ୍ୟମରେ ଅନୁରୋଧ କଲେ ଓ ସେହି ସମସ୍ତର ସମାଧାନ ନିମନ୍ତେ ନିବେଦନ କଲେ। ତେବେ ଆଜି ପାଇଁ ଏହିଠାରେ ରଖିବା, ପରବର୍ତ୍ତୀ କାର୍ଯ୍ୟକ୍ରମରେ ଏହାର ପରବର୍ତ୍ତୀ ଅଂଶ ଆଲୋଚନା କରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু odia.ttb@radio882.com। তেবে আজি পাই এইখানে রাখুছু, নমস্কার।
অন্ধকার রাতি রকিথিবি মুজে আসানিতি তুম প্রেমে অবশেষে লভিবাকু অনন্ত জীবন তুম প্রেমে অবশেষে লভিবাকু অনন্ত জীবন গাউছি গাইবি তুম জয় গীতি চিরদিন তুম জয় গীতি চিরদিন